ନୀତି ବିନୋଦ। ପୁଣି ମୋହନାଙ୍ଗକୁ ଚଞ୍ଚଳାକ୍ଷୀ କହିଲା, ହେ ବନ୍ଧୁ, ନୀତି ବିନୋଦ ବୋଲି ଯେଉଁ କଥା ତାହା ଶୁଣିବାକୁ ବଡ଼ ସରଥା ବୋଲୁଛି। ସେ କଥା କହି ମୋ ମନ ସନ୍ତୋଷ କରିବା ହେଉ। କୁମାର କହିଲା, ଆରେ ମଣି, ତେବେ ନୀତି ବିନୋଦ କଥା କହିବା ଶୁଣ। ସେ ପୂର୍ବ ଦିଗରେ କୀର୍ତ୍ତିମଣ୍ଡଳ ନାମେ ଏକ ରାଜ୍ୟ ଅଛି। ସେ ରାଜ୍ୟ ରାଜା ନାମ ଚନ୍ଦ୍ରାଲୋକ। ସେ ରାଜାଙ୍କ ଧର୍ମ କର୍ମ ନୀତି ବିଚାର ବୀରେଶ୍ୱରପଣ କୁଳଶୀଳତା ଆଦି ଗୁଣମାନଙ୍କରେ ଅଦ୍ୱିତୀୟ ଅଟନ୍ତି। ତାହାଙ୍କ ଗୁଣ କୀର୍ତ୍ତିମାନ ଦିଗମାନଙ୍କରେ ପ୍ରକଟ ହୋଇ ଶୋଭା ପାଉଛି। ପ୍ରଜାମାନଙ୍କୁ ପୁତ୍ରପରା କରି ପାଳନ୍ତି। ଏହି ରାଜ୍ୟରେ କୁଶଳାକର୍ମା ନାମେ ଏକ ବ୍ରାହ୍ମଣ ଥିଲା। ତାହାର ଏକ ଭାର୍ଯ୍ୟା, ଏକ ପୁତ୍ର, ଏକ ଦୁହିତା, ଏ ରୂପେ ଚାରି ପ୍ରାଣୀ। ସେ ବ୍ରାହ୍ମଣ ବେଦବିଦ୍ୟାରେ ନିପୁଣ ବୋଲି ବିଚିତ୍ର ତୁଙ୍ଗଦେଶ ରାଜା ଅମରକ ନୃପତି ସେ ବ୍ରାହ୍ମଣଙ୍କୁ ବେଦ ପାରାୟଣ କରିବା ନିମିତ୍ତ ବରଣ କରିନେଲେ। ସାମବେଦ ପାରାୟଣରେ ସେ ବ୍ରାହ୍ମଣ ରାଜାଙ୍କ ଛାମୁରେ ବହୁତ କାଳ ରହିଲା। ଏଣେ ଏକ ଦିନକରେ କୁନ୍ଦରେଖା ନାମେ ସେ ବ୍ରାହ୍ମଣ ଝିଅ ସନ୍ଧ୍ୟା ସମୟରେ ନଗ୍ର ଉପାନ୍ତ କୂପକୁ ଜଳ ଆଣିବାକୁ କୁମ୍ଭ ଘେନିଗଲା। କୁମ୍ଭକଣ୍ଠରେ ରଜ୍ଜୁବନ୍ଧନ କରି କୂପରୁ ଜଳ ଘଟେ ପୁରାଇ ଓଟାରି ଆଣନ୍ତେ ପାଦ ଖସିଯିବାରୁ କୂପରେ ପଡ଼ିଗଲା। ପୁଣ୍ଡରିକ ପଣ୍ଡା ନାମେ ଏକ ବ୍ରାହ୍ମଣ ପୁତ୍ର ସେ କୂପ ନିକଟେ ବସି ସନ୍ଧ୍ୟା କରୁଥିଲା। କୁନ୍ଦରେଖା କୂପରେ ପଡ଼ିଯିବାର ଚାହିଁ ସନ୍ଧ୍ୟା ଛାଡ଼ି ସତ୍ୱରେ ଆସି କୂପକୁ ଚାହାନ୍ତେ ଦେଖିଲା କୁମାରୀ ଉବାଇ ଟୁବାଇ ହେଉଛି। ଏହା ଦେଖି ସେ ବ୍ରାହ୍ମଣ କୂପକୁ ଡେଇଁ ପଡ଼ି କୁମାରୀକି ସମ୍ଭାଳି ଧଇଲା। ଅନେକ ଶ୍ରମରେ ତାକୁ ଉପରକୁ ଆଣିଲା। ସେ କୁନ୍ଦରେଖା ଦେହ ସମ୍ଭାଳି ତଦନ୍ତେ ବ୍ରାହ୍ମଣ ପାଦ ଧରି କହିଲା, ତୁମେ ମୋର ପ୍ରାଣଦାନ କଲ, କି ରୂପେ ଏହାର ଉପକାର ଶୁଝିବି? ଆଜି ମୁଁ ତୁମକୁ ସ୍ୱାମୀ କରି ବରଣ କଲି, ତୁମର ପତ୍ନୀ ହୋଇ ସେବା କରି ଏ ଉପକାର ଶୁଝିବି। ଏ କଥା ମୋର ସତ୍ୟ, ତୁମ ବିନା ଆନ ପୁରୁଷ ନ ଛୁଇଁବି, ଯେବେ ଏହା କରିବି ତେବେ ହୃଦୟ ଫାଟିଯିବ। ଏହା ଶୁଣି ବ୍ରାହ୍ମଣ କହିଲା, ଆରେ କୁମାରୀ, ଏ ରୂପେ କିଆଁ ସତ୍ୟ କଲୁ? ତୋ ଉପରେ ତ ପିତାମାତାଙ୍କର ଅଧିକାରୀ, ସେ ଯାହାକୁ ଦେବେ ସେ ସିନା ବିବାହ ହେବ। ଏ କଥା ଶୁଣି କୁନ୍ଦରେଖା କହିଲା, ଯେବେ ତୁମ୍ଭ ବିନା ଆନକୁ ବିବାହ ଦେବେ ପ୍ରାଣ ହାରିବି, ଏ ମୋହର ପ୍ରମାଣ। ବ୍ରାହ୍ମଣ ବୋହିଲା, ଏଥକୁ ସାକ୍ଷେ। କୁମାରୀ କହିଲା, ଏଥକୁ ସାକ୍ଷ ଅଷ୍ଟ ଦିଗପାଳ ଚନ୍ଦ୍ର ସୂର୍ଯ୍ୟ। ଏହି ସମୟରେ ଶୁକ ସାରିକା ଦୁଇ ଗୋଟି ପକ୍ଷୀ ସେ କୂପ ସମୀପ ବଟବୃକ୍ଷରେ ଥାଇ ଏ ଚରିତ ଶୁଣୁଥିଲେ। ମଧୁର ବାଣୀ ପଠନ କରନ୍ତେ କୁନ୍ଦରେଖା କହିଲା, ଭୋ ସାରିକେ, ଏ ବ୍ରାହ୍ମଣକୁ ମୁଁ ସ୍ୱାମୀ କରି ବରଣ କଲି, ଏ ବିନା ଆନପତି ନ କରିବି, ତୁମେ ସାକ୍ଷୀ ହୁଅ। ଏମନ୍ତ କହି ପୁଣ୍ଡରିକ ପଣ୍ଡା କୁନ୍ଦରେଖା ଦୁହେଁ ଜେଝାପୁରକୁ ଗଲେ। ତେଣେ ବିଚିତ୍ର ତୁଙ୍ଗ ଦେଶରେ ସେ ବ୍ରାହ୍ମଣ କୁଶଳ ଶର୍ମାକୁ ଦେହ ବ୍ୟାଧି ପୀଡ଼ିତ ହେଲା। କଫ ଜ୍ୱରରେ ଅବଶ ହୋଇ ଚଳି ନ ପାରଇ ସେଇ ନଗ୍ରସ୍ଥିତ ଗୋପକଦମ୍ବ ନାମେ ଏକ ବ୍ରାହ୍ମଣ ସେ କୁଶଳ ଶର୍ମାକୁ ପୁରକୁ ନେଇ ବହୁତ ଯତ୍ନ କଲା। ତିନି ମାସ ପର୍ଯ୍ୟନ୍ତ ଅନେକ ସେବା କରିବାରୁ ସେ ବ୍ରାହ୍ମଣକୁ କୁନ୍ଦରେଖା ଦୁହିତାକୁ ପ୍ରଦାନ କରିବ ବୋଲି କୁଶଳକର୍ମା ସତ୍ୟ କଲା। ଏମନ୍ତ ସତ୍ୟ କରନ୍ତେ ସେ ଗୋପକଦମ୍ବ ବ୍ରାହ୍ମଣ କୁଶଳକର୍ମାଠାରେ ଇଷ୍ଟ ଦେବତା ପରି ଭାବନା ରଖି ବିବାହ କର୍ମରେ ନିଶ୍ଚିତ ହେଲା। ଏଥିମଧ୍ୟରେ କୁଶଳକର୍ମା ଆସିବା ବିଳମ୍ବ ହୁଅନ୍ତେ ତାହାର ପତ୍ନୀ ସତ୍ୟକାମା ବ୍ରାହ୍ମଣୀ ପୁତ୍ର ଦୁହିତା ଘେନି ଅନ୍ନବସ୍ତ୍ରରେ ବଡ଼ କଷ୍ଟ ପାଇଲା। କାହାରି ମୁଖରୁ ପତିଙ୍କ ବାର୍ତ୍ତା ନ ମିଳାଇ ପଥ ତ ଅନେକ ଦୂର, କାହାକୁ ଅବା ସେ ଦେଶକୁ ପଠିଆଇବ? ଏମନ୍ତେ ଅତି କ୍ଲେଶ ପାଇବାରୁ ସେ ନଗରର ଚକ୍ରରାଶି ନାମେ ଏକ ବ୍ରାହ୍ମଣ ଜଣେ ତାକୁ କୁନ୍ଦରେକାକୁ ବିବାହ କରିବ ବୋଲି ସତ୍ୟ କରି ମହାଜନଙ୍କୁ ସାକ୍ଷୀ ବସାଇ କିଛି ଟଙ୍କା ଆଣି ଆପଣା ଚରିତାର୍ଥ ଚାଲିଲା। ଚକ୍ରରାଶି କୁନ୍ଦରେଖାକୁ ବିବାହ ହେବ ଏହା ମୂଳ କରି ବିବାହ ସାମଗ୍ରୀ ତିଆରି କରୁଥାଏ। ସେହି ସମ୍ବତ୍ସରରେ ଆଗକୁ ସିଂହ ବୃହସ୍ପତି ଯୋଗ ଅଶୁଦ୍ଧ କାଳରୁ ବିବାହ ହେବ ନାହିଁ ବୋଲି କୁଶଳକର୍ମା ଗୋପକଦମ୍ବଙ୍କୁ ସଙ୍ଗେ ଘେନି ଦୁହିତା ପ୍ରଦାନ କରିବ ବୋଲି ପୁରକୁ ଅଇଲା। ଏହି କାଳ ଅଶୁଦ୍ଧ ଜାଣି ଚକ୍ରରାଶି ବ୍ରାହ୍ମଣ ସମ୍ଭାର ତିଆରି କରି ବିବାହ ଲଗ୍ନ ପ୍ରମାଣ କରିଅଛି। କୁମାରୀ ସତ୍ୟ ବଚନ ମନେ ଘେନି ପୁଣ୍ଡରିକ ପଣ୍ଡାକୁ ବିବାହ ହେବା ନିମନ୍ତେ ଭୂଷଣମାନ ନିର୍ମାଣ କରାଇ ଏମନ୍ତେ କୁଶଳକର୍ମା ଗୋପକଦମ୍ବକୁ ଘେନି ମନ୍ଦିରେ ମିଳି ବିବାହ ଉଦ୍ୟମ କରନ୍ତେ ଚକ୍ରରାଶି ବ୍ରାହ୍ମଣ ମହାଜନ ସାକ୍ଷୀ ବସାଇ ଗୋପକଦମ୍ବକୁ ଦୁହିତା ପ୍ରଦାନ ନ କର ବୋଲି କୁଶଳକର୍ମାଙ୍କୁ ରାଜାଙ୍କରାଣ ଦେଲା। ଏହି ରୂପେ ପରସ୍ପରରେ ସେ ବେନି ବ୍ରାହ୍ମଣ ଦ୍ୱନ୍ଦ୍ୱ ହୁଅନ୍ତେ ସେ ଦୁଇ ବରଯାକ ଚନ୍ଦ୍ରାଲୋକ ରାଜାଙ୍କ ଛାମୁକୁ ଗୁହାରି କରିବାକୁ ଗଲେ। ସେ ରାଜାଏ ଦୁହିଁଙ୍କ କଥା ଶୁଣି ବିଚାରିଲେ, ଦୁହେଁ ତ ଗର୍ହିତ ନ୍ୟାୟ, କାହାକୁ କନ୍ୟା ଦେବା? ଏହି ଧର୍ମ ବିଚାରଣା କରି ନ୍ୟାୟ ଛିଣ୍ଡାଇ ନ ପାରିଲେ ସମସ୍ତ ବ୍ରାହ୍ମଣଙ୍କୁ ଡକାଇ ଆଜ୍ଞା ଦେଲେ, ଆହେ ବ୍ରାହ୍ମଣ ଗୋସାଇଁମାନେ, ଅଶୁଦ୍ଧ ଦ୍ରବ୍ୟ ପଡ଼ି ଯେଉଁ ସ୍ଥାନ ଅସଂସ୍କାର ହୋଇଥାଏ ସେ ସ୍ଥାନରେ ପବିତ୍ର ଜଳ ପଡ଼ିଲେ ସିନା ଶୁଦ୍ଧ ହୁଅଇ ଏ ଘେନି ବ୍ରାହ୍ମଣଙ୍କ ନ୍ୟାୟ ବ୍ରାହ୍ମଣ କରିବେ। ଯାହାର କନ୍ୟା ପ୍ରବର୍ତ୍ତିବ ତାହା ଆମ୍ଭ ଛାମ୍ବୁରେ କହିଲେ ତାକୁ କନ୍ୟା ବିବାହ କରିବା। ଏମନ୍ତ ଆଜ୍ଞା ପାଇଁ ସକଳ ବ୍ରାହ୍ମଣମାନେ ନନ୍ଦ, ମିଶ୍ର, ମହାପାତ୍ର, କର, ରଥ, ଆଚାର୍ଯ୍ୟ, ଭଟ୍ଟ, ଦୁବେଇ, ତିହାଡ଼ି, ପାଣି, ଶତପଥୀ, ପତିଚକ୍ରବର୍ତ୍ତୀ, ଦାସ, ଦୀକ୍ଷିତ, ମୁନି, ଦେବତା, ବ୍ୟାସ, ଚୈନୀ, ପଣ୍ଡା, ପତ୍ରୀ ଏମାନେ ସମସ୍ତେ ବସି ଆସିଲେ। ରାଜାଙ୍କ ଛାମୁରେ ଥିବା ସକଳ ସାମନ୍ତ ବ୍ରାହ୍ମଣଙ୍କୁ ଆଜ୍ଞା କଲେ, ତୁମେମାନେ ମଧ୍ୟ ଯାଅ, ରାଜଗୁରୁ, ରାୟଗୁରୁ, ବ୍ରହ୍ମା, ପାଟଯୋଶୀ, ପହରାଜ, ପରମଗୁରୁ, ପୁରୋହିତ, ବଡ଼ପଣ୍ଡା, ସଦିଶ, ଖାଡ଼ଙ୍ଗା, ଭଟ୍ଟମିଶ୍ର, ବାଜପେୟୀ, ଅଗ୍ନିହୋତ୍ରୀ, ସାମନ୍ତରା, ବାହିନୀପତି ଏବଂ ବ୍ରାହ୍ମଣ ଗୋସାଇଁମାନେ ସମସ୍ତେ କୁଶଳକର୍ମା ଗ୍ରାମରେ ପ୍ରବେଶ ହେଲେ। କୁନ୍ଦରେଖା କୁମାରୀ ପତନ କୂପ ସମୀପ ବଟବୃକ୍ଷ ମୂଳେ ପ୍ରସାର ପାଷାଣ ବେଦୀ ଉପରେ ସେ ବ୍ରାହ୍ମଣମାନଙ୍କୁ ଗୁହାରିଆ ବ୍ରାହ୍ମଣ ଯଥାନ ରୂପେ ବସାଇଲା। ସେ ଦୁଇ ବର ବ୍ରାହ୍ମଣଙ୍କୁ ଡକା ସମସ୍ତ ବ୍ରାହ୍ମଣ ଗୋସାଇଁମାନେ ବିବାହ ବିଷୟ ପୁଛନ୍ତେ। ଏହି ସମୟରେ ପୁଣ୍ଡରିକ ପଣ୍ଡା ଆଗରେ ଉଭା ହୋଇ କହିଲା, ଆହେ ଗୋସାଇଁମାନେ, ଆପଣ ଯେ ଏ ନ୍ୟାୟ କରୁଛେ, ମାତ୍ର ଏ କନ୍ୟାକୁ ମୁଁ ବିବାହ ହେବି, ଧର୍ମରେ ମୋର ପ୍ରାପ୍ତଟି, ଏହା ବିଚାରି ନ୍ୟାୟ କରିବା ହେଉ। ଏହା ଶୁଣି ସମସ୍ତେ ଚକିତ ହେଲେ, ବୋଇଲେ ଏ କିବା କଥା? ତାକୁ କହିଲେ, ଏ କନ୍ୟା ତୋର କି ରୂପେ ତାହା ଦେଖି କହ ଶୁଣିବା। ସେ କହିଲା, ମୁଁ କି କହିବି, ମୋର ହୋଇ ଅଷ୍ଟ ଦିଗପାଳ ଚନ୍ଦ୍ର ସୂର୍ଯ୍ୟ ସାକ୍ଷୀ ଅଛନ୍ତି, ସିଏ କହନ୍ତେ ସିନା। ଏହି ସମୟରେ ବୃକ୍ଷ ଉପରେ ବସି ଶୁକସାରିକା ଦୁହେଁ କୋଳାହଳରେ ମଧୁରବାଣୀ ପଠନ କରି ସତରେ ହସି ଉଠନ୍ତେ। ବ୍ରାହ୍ମଣମାନେ କହିଲେ, ହେ ଶୁକସାରିକେ, ତୁମ୍ଭେ କି ନିମନ୍ତେ ହସିଲ ତାହା କହ। ତହିଁକି ଶୁକସାରିକା କହୁଛନ୍ତି, ଆହେ ଗୋସାଇଁମାନେ, ଏଥକୁ ଯିଏ ଯାହାର କନ୍ୟା ସେ ତ ଅବଶ୍ୟ ତାକୁ ପ୍ରାପ୍ତ ହେବ, ଆଗେ ଆମ୍ଭେ କଥାଟିଏ କହିବୁ, ତାହା ଶୁଣ। ଏହା ଶୁଣି ବ୍ରାହ୍ମଣମାନେ ପୁଣ୍ଡରିକ ପଣ୍ଡାକୁ କହିଲେ, ଏ କନ୍ୟାଠାରେ ତୋହର କି ନିମିତ୍ତ ଅଛି ତାହା କହ। ସେ କହିଲା, କନ୍ୟାଠାରେ ଯେଉଁ ନଟ ଅଛି ତାହା ଏ ଶୁକସାରିକା ଦେଖିଛନ୍ତି, ସିଏ କହନ୍ତି, ତାଙ୍କଠାରୁ ଶୁଣ। ବ୍ରାହ୍ମଣ କହିଲେ, ହେ ଶୁକସାରିକେ, ତୁମ୍ଭେ ଏ ପ୍ରସଙ୍ଗରେ କି ଜାଣିଛ ତାହା କହ। ଶୁକସାରିକା ଏହା ଶୁଣି କୁନ୍ଦରେଖା କୂପରେ ପଡ଼ିବାଠାରୁ ପୁଣ୍ଡରିକ ପଣ୍ଡାକୁ ବରଣ କରିବା ପର୍ଯ୍ୟନ୍ତ ସମସ୍ତ କଥା କହିଲେ। ଶୁଣି ବ୍ରାହ୍ମଣମାନେ କହିଲେ, ଏ ତ ବିମ୍ବାନ୍ୟାୟ ପରି ହେଲା, ପୁଣ୍ଡରିକ ପଣ୍ଡା କୁନ୍ଦରେଖାକୁ ଜୀବନଦାନ ଦେଇଛି, କୁନ୍ଦରେଖା ଧର୍ମ ସାକ୍ଷରେ ତାକୁ ବରଣ କରିଛି, ପୁଣି ଆନ ପୁରୁଷ ଛୁଇଁଲେ ହୃଦୟ ଫାଟିଯିବ, ଏ ରୂପେ ସତ୍ୟ କରିଛି। ସ୍ୱୟଂ ବରଣ ତ ସବୁକାଳେ ପ୍ରଧାନ, ଏ ତ ଦୈବ ଆୟତ୍ତରୁ ସ୍ୱୟଂ ବରଣ ହେଲା, ଏ ସକାଶୁ ପୁଣ୍ଡରିକ ପଣ୍ଡାକୁ କୁନ୍ଦରେଖା ପ୍ରାପ୍ତ ହେଲା। ଏ ରୂପେ ନ୍ୟାୟ ଛିଡ଼ିବାରୁ ସମସ୍ତେ ଶାନ୍ତ ହେଲେ। ନୀତି ବିନୋଦ କଥା ଏହିଠାରେ ସଇଲା। ଏ ରୂପେ ମୋହନାଙ୍ଗଠାରୁ ଶୁଣି ଚଞ୍ଚଳାକ୍ଷୀ ଅତ୍ୟନ୍ତ ଆନନ୍ଦ ହେଲା।